କଟିଗଲା ମାନେ ହ୍ୟାଲୋ ସମସ୍ୟା ହେଇକି ମାଇସେଲ୍ଫ ଅଖିଳ ଚିନ୍ତନ ଜେନା କିମ୍ବିରିଆ ବସ୍ତି ମୁଣ୍ଡା ସାହି ଆମର ଓଡ଼ିଆରେ କହିଲ ଓଡ଼ିଆରେ ଆମର ଯୋଉ ବସ୍ତିରେ ଡ୍ରେନ୍ ସମସ୍ୟା ମୁଖ୍ୟ ଯେତେବେଳେ ବର୍ଷା ହଉଛି ପାଣି ଜମି ଯାଉଛି ଗୋଟେ ମଶା ଜୋର ହଉଛନ୍ତି ଏବଂ ସେଠି ଗାଡି ଆସୁଛି ଅଳିଆ ଗାଡି ସେ ଫାଷ୍ଟ ରହୁଛି ତାପରେ ଚାଲିଯାଉଛି ଏଇଟା ଗୋଟେ ସମସ୍ୟା ଏମିତି ଅନେକ ସମସ୍ୟା ରହିଛି ଏଇଟା କେମିତି ଜଲ୍ଦି ସମାଧାନ ହେଇପାରେ ସେଟା ଚେଷ୍ଟା କଲେ ହବ ଯେହେତୁ ବର୍ଷା ଦିନ ଆସୁଛି ତେଣୁ ଏଇ ସମସ୍ୟାର ସମାଧାନ ହେଲେ ଲୋକମାନେ ଉପକୃତ ହେବେ ଆମେମାନେ ଉପକୃତ ହେଇଯିବୁ।